ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶର 9 କୋଟିରୁ ଉର୍ଦ୍ଧ୍ୱ କୃଷକଙ୍କୁ ପିଏମ୍ କିଷାନ ଯୋଜନାର 18ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ 31 ଲକ୍ଷରୁ ଅଧିକ କୃଷକଙ୍କୁ ମିଳିଲା 699 କୋଟିରୁ ଉର୍ଦ୍ଧ୍ୱ ସହାୟତା ରାଶି। ବିଭିନ୍ନ ବିଦ୍ୟାଳୟରେ ନବନିଯୁକ୍ତ 16,009 ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଆସନ୍ତା ଡିସେମ୍ବର 26ରୁ ଆରମ୍ଭ ହେବ ଯୁକ୍ତ 2 ଇଣ୍ଟରନାଲ ପରୀକ୍ଷା, ଫେବୃଆରୀ 15ରୁ ହେବ ମୁଖ୍ୟ ପରୀକ୍ଷା, ଏବଂ କୋଣାର୍କରେ ଆସନ୍ତା ଡିସେମ୍ବର 15ରୁ ଆୟୋଜନ ହେବ ଇକୋ ରିଟ୍ରିଟ୍। ଏଥର ସମ୍ପୂର୍ଣ୍ଣ ସମ୍ବାଦ, କେନ୍ଦ୍ର ସରକାରଙ୍କ ସମସ୍ତ ନୀତି ଓ ନିଷ୍ପତ୍ତି ବିକଶିତ ଭାରତକୁ ସମର୍ପିତ କରାଯାଇଛି। କୃଷକମାନେ ବିକଶିତ ଭାରତର ଆଧାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମହାରାଷ୍ଟ୍ରର ୱାସିମ୍ଠାରେ ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 18ତମ କିସ୍ତି ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ କୃଷକଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଉଛି। କୃଷି ଭିଭିଭୂମି ସୁଦୃଢ଼ କରିବା ଓ କୃଷକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଦେଶର 9 କୋଟି 40 ଲକ୍ଷ କୃଷକଙ୍କୁ ପ୍ରତ୍ୟକ୍ଷ ହସ୍ତାନ୍ତର ସୁବିଧା ମାଧ୍ୟମରେ 2,000 ଟଙ୍କା ଲେଖାଏଁ 20,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟର 31,51,700ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ଆଜି 699 କୋଟି 11 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଯେଉଁ କୃଷକମାନେ ଏହି ଯୋଜନାରେ ସାମିଲ ହୋଇନାହାନ୍ତି ସେମାନଙ୍କୁ ଅନ୍ତର୍ଭୁକ୍ତ କରିବା ଲାଗି ବ୍ଲକ ସ୍ତରରେ ଆସନ୍ତା ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଉଛି। ଯୋଗ୍ୟ ହିତାଧିକାରୀମାନେ ଜନସେବା କେନ୍ଦ୍ର ଜରିଆରେ ଏଥିପାଇଁ ଆବେଦନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ 16,009 ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ପ୍ରଦାନ କରିବା ସହ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମାର୍ଗଦର୍ଶନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଯୋଗ ଦେଇଛନ୍ତି। ଭାରତ ଇତିହାସରେ ସର୍ବକନିଷ୍ଠ ଶହୀଦ ସ୍ୱାଧୀନତା ସଂଗ୍ରାମୀ ଭାବେ ମାନ୍ୟତା ପାଇଥିବା ଶହୀଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁରରେ 1926 ମସିହା ଅକ୍ଟୋବର 5 ତାରିଖରେ ଜନ୍ମଗ୍ରହଣ କରିଥିବା ବାଜି ରାଉତ ମାତ୍ର 12 ବର୍ଷ ବୟସରେ ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ି ଦେଶ ମାତୃକା ପାଇଁ ନିଜ ଜୀବନର ବଳିଦାନ ଦେଇଥିଲେ। ବାଜି ରାଉତଙ୍କ ଜନ୍ମ ଜୟନ୍ତୀକୁ ଆଗାମୀ ଦିନରେ ରାଜ୍ୟସ୍ତରରେ ବ୍ୟାପକ ଭାବେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ବାଜି ରାଉତଙ୍କ ଜୟନ୍ତୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରି ନିଜର ତ୍ୟାଗ ବଳିଦାନ ଓ ଦେଶପ୍ରେମ ନେଇ ସମସ୍ତଙ୍କୁ ଗୌରବାନ୍ୱିତ କରିଥିବା ଶହୀଦ ବାଜି ରାଉତଙ୍କର ଓଡ଼ିଶା ଇତିହାସରେ ସ୍ୱତନ୍ତ୍ର ସ୍ଥାନ ରହିଛି। ଆଜିର ଯୁବପିଢ଼ି ତାଙ୍କର ନିଷ୍ଠା ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆସନ୍ତା 2026 ମସିହାରେ ଶହୀଦ ବାଜି ରାଉତଙ୍କ ଜନ୍ମଜୟନ୍ତୀକୁ 100 ବର୍ଷ ପୂରଣ ହେବ। ଏହା ପୂର୍ବରୁ ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁର ତାଙ୍କର ଜନ୍ମସ୍ଥାନରେ ବାଜି ରାଉତଙ୍କ ପୂର୍ଣ୍ଣବୟବ ମୂର୍ତ୍ତି ସ୍ଥାପନ କରାଯିବ। ସେ କହିଛନ୍ତି, ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ହେଲେ ତାହା ଶହୀଦ ବାଜି ରାଉତଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖରପୁର ମଙ୍ଗଳାବସ୍ତିରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗଦେଇ ସଫେଇ ମିତ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ସ୍ୱଚ୍ଛ ଭାରତ ମିଶନ 10 ବର୍ଷ ପୂରଣ କରିଛି। ଏହି ଅବସରରେ ସେ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ପ୍ରଧାନ ଆଜି ସକାଳେ ଚନ୍ଦ୍ରଶେଖରପୁରସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କରେ ମା' ପାଇଁ ଗଛଟି କାର୍ଯ୍ୟକ୍ରମରେ ଚାରାରୋପଣ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ 2 ପରୀକ୍ଷା ଲାଗି ଆଜି ତାରିଖ ଘୋଷଣା ହୋଇଛି। ଡିସେମ୍ବର 26ରୁ 30 ତାରିଖ ପର୍ଯ୍ୟନ୍ତ ଇଣ୍ଟରନାଲ ପରୀକ୍ଷା ହେବ। ସେହିଭଳି ଜାନୁଆରୀ 2ରୁ 12 ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ଫେବୃୟାରୀ 15ରୁ ମାର୍ଚ୍ଚ 20 ତାରିଖ ମଧ୍ୟରେ ମୁଖ୍ୟ ପରୀକ୍ଷା ହେବା ନେଇ ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ 3ଟି ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି। ରାଜ୍ୟର ସବ୍ ଡିଭିଜନ୍ଗୁଡ଼ିକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସୂଚନା ଦେଇଛନ୍ତି। ସେ କହିଛନ୍ତି ଶୀତଳ ଭଣ୍ଡାର ସମୀକ୍ଷା ପାଇଁ ଏକ ଟିମ୍ କୋଲକାତା ଯାଇଛନ୍ତି। ସେମାନଙ୍କ ପାଖରୁ ରିପୋର୍ଟ ହସ୍ତଗତ ହେବା ପରେ ସବ୍ ଡିଭିଜନ୍ଗୁଡ଼ିକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ। ଆଳୁ ମିଶନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସିଂହ ଦେଓ ଚଳିତ ବର୍ଷ ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ଆଳୁ ବିହନ ଆମଦାନୀ କରାଯିବ ବୋଲି କହିଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ 70ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ବାଚସ୍କତି ସୁରମା ପାଢ଼ୀ ଜିଲ୍ଲାକୁ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ଆହ୍ୱାନ ଦେବା ସହ ଏ ନେଇ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ। ସେହିଭଳି ସାଂସଦ ସୁକାନ୍ତ ପାଣିଗ୍ରାହୀ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା, ପରିବେଶ ସନ୍ତୁଳନ ରକ୍ଷା କରିବା ଉପରେ ଆଲୋଚନା କରିଥିଲେ। ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଓର୍ମାସ ପକ୍ଷରୁ ଆୟୋଜିତ ଦୁଇଦିନିଆ ରପ୍ତାନୀ ଓ ଇ କମର୍ସ କର୍ମଶାଳା ଉଦ୍ଯାପିତ ହୋଇଛି। ଭୁବନେଶ୍ୱରସ୍ଥିତ କୃଷି ଭବନ ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଉତ୍ପାଦଗୁଡ଼ିକର ଗୁଣବତ୍ତା, ପ୍ୟାକେଜିଂ, ବ୍ରାଣ୍ଡିଂ, ରପ୍ତାନୀ ଓ ଅନ୍ଲାଇନ୍ ମାର୍କେଟିଂ ଉପରେ କର୍ମଶାଳାରେ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଜିଲ୍ଲାରେ ନିପୁଣ ଓଡ଼ିଶା ମିଶନ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତି 2020ର ଏକ ପ୍ରମୁଖ ଅଂଶ ହେଉଛି ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟା ଜ୍ଞାନର ପରିଚୟ। ଏହାକୁ ଆଗେଇ ନେବା ପାଇଁ 2021 ମସିହା ଜୁଲାଇ ମାସରେ ନିପୁଣ ଭାରତ ମିଶନ ଆରମ୍ଭ ହୋଇଥିଲା। କୋଣାର୍କରେ ଆସନ୍ତା ଡିସେମ୍ବର 15 ତାରିଖରେ ଇକୋ ରିଟ୍ରିଟ୍ ଆରମ୍ଭ ହେବ। ଏ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାପାଳ ଚଳିତ ବର୍ଷ ଇକୋ ରିଟ୍ରିଟ୍କୁ ଅଧିକ ଆକର୍ଷଣୀୟ କରିବା ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ଇକୋ ରିଟ୍ରିଟ୍ ସମୟରେ ଜଳକ୍ରୀଡ଼ା, ଇଣ୍ଡୋର ଗେମ୍, ବିଚ୍ ସ୍ପୋର୍ଟସ୍ ଆଦି ଉପଲବ୍ଧ ହେବ। ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ। ଇକୋ ରିଟ୍ରିଟ୍ ପାଇଁ ବର୍ତ୍ତମାନଠାରୁ bookodisha.com ଓ odishaecoretreats.com ୱେବ୍ସାଇଟ୍ ମାଧ୍ୟମରେ ବୁକିଂ ଆରମ୍ଭ ହୋଇଛି ବୋଲି ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ କହିଛନ୍ତି। ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଛି ମା' ଜଗତଜନନୀ ଦୁର୍ଗାଙ୍କର ନବରାତ୍ର ପୂଜା। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜି ମା'ଙ୍କୁ ଚନ୍ଦ୍ରଘଣ୍ଟା ବେଶରେ ସଜିତ କରାଯିବା ସହିତ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହେଉଛି। ନବରଙ୍ଗପୁର ଜିଲ୍ଲାର ପ୍ରମୁଖ ଶକ୍ତିପୀଠଗୁଡ଼ିକରେ ଷୋଳପୂଜା ଏବଂ ନବରାତ୍ର ପୂଜା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚାଲିଛି। ଏ ସମ୍ପର୍କରେ ଆମ ନବରଙ୍ଗପୁର ସମ୍ଭାଦଦାତାଙ୍କ ରିପୋର୍ଟ।
ଆରମ୍ଭ ହୋଇସାରିଛି ପାର୍ବଣର ଋତୁ, ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଜଗତଜନନୀ ମା ଦୁର୍ଗା। ମା ଭଣ୍ଡାରଘରଣୀ ନବରଙ୍ଗପୁର ରାଜପରିବାରର ଇଷ୍ଟଦେବୀ ହୋଇଥିବାରୁ ନବରାତ୍ରିର ସ୍ୱତନ୍ତ୍ର ପୂଜା ରାଜପୁରୋହିତ କରିଥାନ୍ତି। ମା ଭଣ୍ଡାରଘରଣୀଙ୍କ ନବରାତ୍ର ସମ୍ପର୍କରେ ଆମକୁ ଅଧିକ ସୂଚନା ଦେଇଛନ୍ତି ନବରଙ୍ଗପୁରର ରାଜପୁରୋହିତ ନରସିଂହ ତ୍ରିପାଠୀ।
ନମତସ୍ୟ ନମତସ୍ୟ ନମନ୍ନମା ଶକ୍ତି ସ୍ୱରୂପିଣି ମହାମାୟା ଭଗବତୀ ଭଣ୍ଡାରଧରଣୀଙ୍କ ଶାରଦୀୟ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି। ପ୍ରତିଦିନ ମାଙ୍କର ଚାରି ରୂପରେ ପୂଜା ହୁଏ। ବିଜୟା ଦଶମୀ ଦିନ ମାଙ୍କର ଏଠି ପୂର୍ଣ୍ଣାହୁତି ହେବ ଏବଂ ଏହି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ପରେ ଆମର ବିଜୟ ଶୋଭାଯାତ୍ରା ବାହାରିବ। ମାଙ୍କର ସେଦିନ ଘଟ ବିସର୍ଜନ ହେବ।
ନବରଙ୍ଗପୁରରୁ ଆକାଶବାଣୀ ସମାଚାର ପାଇଁ ମୁଁ ପ୍ରଭାତୀ ବିଶୋଇ।
ପାର୍ବଣ ସମୟରେ ଟ୍ରେନ୍ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯାତାୟତ ପାଇଁ ପୂଜା ବିଶେଷ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ଯୋଜନା କରିଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍ଗୁଡ଼ିକରେ ପ୍ରାୟ 27 ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହା ବ୍ୟତୀତ ଅତିରିକ୍ତ ଭାବେ ଆହୁରି 14 ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ସେଥିମଧ୍ୟରୁ ଭୁବନେଶ୍ୱର ଧାନବାଦ ଏବଂ ଯଶବନ୍ତପୁର, ପୁରୀରୁ ପାଟନା, ସମ୍ଭଲପୁର ଏରୋଡ, ବ୍ରହ୍ମପୁରରୁ ନାନ୍ଦେଡ, କଟକରୁ ହାଇଦ୍ରାବାଦ ଆଦି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଦୁର୍ଗାପୂଜା, ଦୀପାବଳି ଓ ଛଟ୍ ପୂଜା ସମୟରେ ଯାତାୟତ ପାଇଁ ଏହି ଟ୍ରେନ୍ଗୁଡ଼ିକ ଆସନ୍ତା ନଭେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ। ଦେଶର 9 କୋଟିରୁ ଉର୍ଦ୍ଧ୍ୱ କୃଷକଙ୍କୁ ପିଏମ୍ କିଷାନ ଯୋଜନାର 18ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ 31 ଲକ୍ଷରୁ ଅଧିକ କୃଷକଙ୍କୁ ମିଳିଲା 699 କୋଟିରୁ ଉର୍ଦ୍ଧ୍ୱ ସହାୟତା ରାଶି। ବିଭିନ୍ନ ବିଦ୍ୟାଳୟରେ ନବନିଯୁକ୍ତ 16,009 ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଆସନ୍ତା December 26ରୁ ଆରମ୍ଭ ହେବ ଯୁକ୍ତ 2 ଇଣ୍ଟରନାଲ୍ ପରୀକ୍ଷା, February 15ରୁ ହେବ ମୁଖ୍ୟ ପରୀକ୍ଷା ଏବଂ କୋଣାର୍କରେ ଆସନ୍ତା December 15ରୁ ଆୟୋଜନ ହେବ ଇକୋ ରିଟ୍ରିଟ୍। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।